आकाशवाणी संवाद पढ़ुछंती प्रज्ञा परिमिता जेना। ଆସାମ କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର। ବିକଶିତ ଆସାମ ସହ ବିକଶିତ ଭାରତ ଗଠନ ଦିଗରେ ବିଜେପି କାର୍ଯ୍ୟ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଅରୁଣାଚଳ ପ୍ରଦେଶରେ ସାର୍ବଜନୀନ ଠିକା ଆବଣ୍ଟନ ମାମଲାର ପ୍ରାଥମିକ ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବିଜେପିର 47ତମ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଭାରତ ଅଭିମୁଖେ ଆସୁଥିବା ଏଲ୍ପିଜି ଟ୍ୟାଙ୍କର ଗ୍ରୀନ୍ ଆଶା ଅତିକ୍ରମ କଲା ହର୍ମୁଜ୍ ପ୍ରଣାଳୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ଆସାମ କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ପାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟ ଆସନ୍ତାକାଲି ଶେଷ ହେବ। ଏହି ଦୁଇଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା 9 ତାରିଖ ଗୁରୁବାର ଦିନ ଏକକ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ବିଭିନ୍ନ ଦଳ ପକ୍ଷରୁ ଏଥିନିମନ୍ତେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଜେପି ଦୂରଦୃଷ୍ଟି ସହକାରେ ଦେଶରେ କାର୍ଯ୍ୟ କରୁଛି। ଆସାମର ବାରପେଟାଠାରେ ଆଜି ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ବିକଶିତ ଆସାମ ସହ ଦଳ ବିକଶିତ ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛି। ଗତ ଦଶନ୍ଧି ଧରି ଦଳ ଉତ୍ସର୍ଗୀକୃତ ମନୋଭାବ ସହ ଆସାମରେ ଶାନ୍ତି ଓ ସଂହତି ବଜାୟ ରଖିବା ଲାଗି କାର୍ଯ୍ୟ କରୁଛି। ଆଗାମୀ ଦିନରେ ଦଳ ଆସାମର ସମୃଦ୍ଧିକୁ ବ୍ୟାପକ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ପ୍ରଥମ ମନ୍ତ୍ର ସହ ଦଳ ଦେଶମାତୃକାର ସେବା ପାଇଁ ସର୍ବଦା କାର୍ଯ୍ୟ କରୁଛି।
जिसके असम के लोग हकदार है। यहाँ से मानस नेशनल पार्क ज्यादा दूर नहीं है। यहाँ आस्था और अध्यात्म से जुड़े बड़े स्थान है। असम में जैसे जैसे कनेक्टिविटी सशक्त हो रही है, यहाँ टूरिज्म का भी विस्तार होता जा रहा है और इसका फायदा पूरे असम को होगा।
କେରଳରେ 140 ବିଧାନସଭା ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରୋଡ୍ ଶୋ ଏବଂ ସଭାମାନ ଆୟୋଜନ କରାଯାଇଛି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ହରିପଥଠାରେ ଏକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ବିଭିନ୍ନ ସ୍ଥାନରେ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ସିପିଏମ୍ ନେତା ତଥା କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ତାଙ୍କ ସରକାରଙ୍କ ପ୍ରଗତି କାର୍ଡ଼ ଉନ୍କୋଚନ କରିଛନ୍ତି। ଆଜି ଉଦମାଠାରେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେବେ। ପୁଡୁଚେରୀକୁ ଏକ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ କଂଗ୍ରେସ ଦଳର ପ୍ରତିବଦ୍ଧତା ରହିଛି ବୋଲି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି କହିଛନ୍ତି। ପୁଡୁଚେରୀରେ ଲସ୍ପେଟାଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି, କଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲେ ବେରୋଜଗାର ଯୁବବର୍ଗଙ୍କୁ ମାସିକ 2000 ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇଦେବ ଏବଂ ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରରେ 30,000 ନୂତନ କର୍ମନିଯୁକ୍ତି ସୃଷ୍ଟି କରିବ। ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପୁଡୁଚେରୀରେ ପହଞ୍ଚ ଏନ୍ଡିଏ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ସେ ଥିରୁକାନୁର ମେନ୍ରୋଡ୍ଠାରେ ଏକ ଏଲ୍କ ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କୁଚ୍ବିହାରଠାରେ ବିଜେପିର ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବା ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ର୍ୟାଲି ସଭାମାନ ଆୟୋଜନ କରାଯାଉଛି। ଭୋଟରମାନଙ୍କୁ ନିଜ ଦଳକୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀମାନେ ପ୍ରଚାର କରୁଛନ୍ତି। ଶ୍ରୀ ମୋଦି ତୃଣମୂଳ ସରକାରକୁ ସମାଲୋଚନା କରି କହିଛନ୍ତି, ଆଇନ ଶୃଙ୍ଖଳା ରକ୍ଷା ଦିଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଆଶା ପ୍ରକାଶ କରିଛନ୍ତି। ଅପରପକ୍ଷରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନାକୁ ଗୁରୁତ୍ୱ ପ୍ରଦାନ କରିବା ସହ ବିଜେପିକୁ ସମାଲୋଚନା କରିଛି। କଂଗ୍ରେସ ଦଳ ପକ୍ଷରୁ ମାଲଦା ଏବଂ ମୁର୍ସିଦାବାଦ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ କରାଯାଇଛି। ଦଳ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ ଏବଂ ପୂର୍ବତନ ଟିଏମ୍ସି ରାଜ୍ୟସଭା ସଦସ୍ୟ ମୌସମ ବେନଜେର ନୋନ୍ଙ୍କୁ ପ୍ରାର୍ଥୀ କରାଯାଇଛି। ରାଜ୍ୟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ଆଜି ରାଜ୍ୟସଭାକୁ ନୂତନ ଭାବେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କୁ ଶପଥପାଠ କରାଇଛନ୍ତି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାମଦାସ ବନ୍ଧୁ ଅଠାୱାଲେ ଏବଂ ବରିଷ୍ଠ ଏନ୍ସିପି ନେତା ଶରତ ଚନ୍ଦ୍ର ପାୱାର ଶପଥ ନେଇଛନ୍ତି। ଉଭୟ ନେତା ମହାରାଷ୍ଟ୍ରରୁ ପୁନଃ ନିର୍ବାଚିତ ହୋଇଛନ୍ତି। ଶ୍ରୀ ରାଧାକୃଷ୍ଣନ୍ ସନ୍ତୃପ୍ତ ମିଶ୍ର, ମନମୋହନ ସାମଲ, ଡକ୍ଟର ଜ୍ୟୋତି ନାଗନାଥ ୱାଗମାରେ, ରାମରାଓ ସଖାରାମ ୱାଟକୁଟେ ପ୍ରମୁଖଙ୍କୁ ଶପଥପାଠ କରାଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତୃବୃନ୍ଦ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତି ନବୀନ ପ୍ରମୁଖ ବିଜେପିର 47ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଦଳ ଭାରତ ପ୍ରଥମ ନୀତିକୁ ଅନୁସରଣ କରି ଦେଶ ସେବାରେ ନିଜକୁ ବ୍ରତୀ କରିପାରିଛି। ବିଜେପି କର୍ମୀମାନେ ନିଃସ୍ୱାର୍ଥପର ସେବା, ଉତ୍ସର୍ଗୀକୃତ ମନୋଭାବ ଏବଂ ଦୃଢ଼ ପ୍ରତିଶ୍ରତିବଦ୍ଧତା ସହ କାର୍ଯ୍ୟ କରୁଛନ୍ତି। ଶ୍ରୀ ମୋଦି ଅଗଣିତ ବିଜେପି କର୍ମୀମାନଙ୍କ ଉତ୍ସର୍ଗୀକୃତ ଏବଂ ତ୍ୟାଗ ମନୋଭାବ ଯୋଗୁଁ ଗତ ଦଶନ୍ଧିରୁ ଉର୍ଦ୍ଧ ଦଳର ବିକାଶ ହୋଇପାରିଛି ବୋଲି କହିଛନ୍ତି। ଶ୍ରୀ ମୋଦି ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଦେଇ କହିଛନ୍ତି, ଦେଶ ସେବା ଦିଗରେ ଦଳ ନିଜର କୃତଜ୍ଞତା ପ୍ରକାଶ କରିବା ଲାଗି ଏହି ଦିବସ ସୁଯୋଗ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଆଜିର ଏହି ଦିନରେ ବିଜେପିର ପ୍ରତିଷ୍ଠା ସଦସ୍ୟ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ, ଦୀନଦୟାଲ ଉପାଧ୍ୟାୟ, ନାନାଜୀ ଦେଶମୁଖ, କୁଶାଭାଉ ଠାକରେ, ଅଟଳ ବିହାରୀ ବାଜପେୟୀ, ଡକ୍ଟର ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ସ୍ମରଣ କରିଛନ୍ତି।
हम एक और अपने मूल्यों पर अड़ीग रहे, वही जन कल्याण को अपनी प्राथमिकता बनाया। हमारे पास संसाधन सीमित थे, लेकिन हमारी पार्टी लोगों की सेवा के लिए समर्पित रही। चाहे आपदा हो या समाज में कोई सकारात्मक बदलाव हो, हर जगह हमारे कार्यकर्ता सेवा भाव से जनता के बीच उपस्थित रहे। इसी सेवा भाव के कारण लोगों का बीजेपी पर विश्वास बढ़ता चला गया।
ଶ୍ରୀ ଶାହା କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦଳ ତା'ର ଦେଇଥିବା ପ୍ରତିଶ୍ରତି ଏବଂ ପ୍ରମୁଖ ପ୍ରସ୍ତାବକୁ ପୂରଣ କରିଛି ଓ ଭାରତୀୟ ସଂସ୍କୃତି ଏବଂ ଦେଶ ଗଠନ ଦିଗରେ ଦଳର ପ୍ରତିବଦ୍ଧତା ବଜାୟ ରଖିବା ଦିଗରେ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି। ଶ୍ରୀ ନବୀନ କହିଛନ୍ତି, ଦେଶ ପ୍ରଥମ ନୀତିକୁ ଦଳ ଅନୁସରଣ କରିଛି ଏବଂ ସମସ୍ତ ଦଳୀୟ କର୍ମୀମାନଙ୍କୁ ଏକତ୍ରିତ ହୋଇ ବିକଶିତ ଭାରତ ଗଠନ ଦିଗରେ ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟ ସହକାରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସୁପ୍ରିମକୋର୍ଟ ଅରୁଣାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ସାର୍ବଜନୀନ ଠିକା ଆବଣ୍ଟନ ମାମଲାରେ ଅନିୟମିତତା ଅଭିଯୋଗ ଘଟଣାର ପ୍ରାଥମିକ ତଦନ୍ତ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ସହ ସମ୍ପୃକ୍ତ କମ୍ପାନୀଗୁଡ଼ିକ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟ ସିବିଆଇକୁ ଏ ଘଟଣା ସଂକ୍ରାନ୍ତ ରିପୋର୍ଟ ଦେବା ଲାଗି 16 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ରିପୋର୍ଟ ଆଧାରରେ ଘଟଣାର ପୁନଃ ସ୍ୱାଧୀନତା ତଦନ୍ତ ହେବା ନେଇ ନିଷ୍ପଭି ନିଆଯିବ। 2015 ଜାନୁଆରୀରୁ 2025 ଡିସେମ୍ବର ମଧ୍ୟରେ ଦିଆଯାଇଥିବା ସାର୍ବଜନୀନ ଚୁକ୍ତି ଘଟଣାର ତଦନ୍ତ କରାଯିବ। ଏହି ଅବଧି ବାହାରେ ଦିଆଯାଇଥିବା ଟିକାଗୁଡ଼ିକର ମଧ୍ୟ ତଦନ୍ତ କରାଯିବ। ସମସ୍ତ ତଦନ୍ତରେ ରାଜ୍ୟ ଏବଂ ବିଭାଗଗୁଡ଼ିକ ସିବିଆଇକୁ ସହଯୋଗ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପତାକାଧାରୀ ଏଲ୍ପିଜି ଟ୍ୟାଙ୍କର ଗ୍ରୀନ୍ ଆଶା ସଫଳତାର ସହ ଇରାନ୍ ନିକଟବର୍ତ୍ତୀ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିବା ପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିଥିବା ଏହା ନବମ ଭାରତୀୟ ଜାହାଜ। ଏହି ପ୍ରଣାଳୀରେ ବିଶ୍ୱର 20% ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପରିବହନ ହୋଇଥାଏ। ଏହା ହେଉଛି ଶକ୍ତି ଯୋଗାଣର ପ୍ରମୁଖ ମାର୍ଗ। ପୂର୍ବରୁ BWTYR, BWELM, ପାଇନ୍ ଗ୍ୟାସ୍ ଏବଂ ଜଗବସନ୍ ଏହି ଏଲ୍ପିଜି ଟ୍ୟାଙ୍କର ମାଧ୍ୟମରେ 92,000 ଟନ୍ ଏଲ୍ପିଜି ଭାରତକୁ ଆସିଥିବାବେଳେ ଜଗ୍ ଲଡ଼କି ଏବଂ ଜଗ୍ ପ୍ରକାଶ ତେଲ ଟ୍ୟାଙ୍କର ମାଧ୍ୟମରେ ଅଶୋଧିତ ତୈଳ ଏବଂ ଗ୍ୟାସୋଲିନ୍ ୟୁଏଇ ଓ ଓମାନ୍ରୁ ଆସିଛି। ନିକଟରେ ଗ୍ରୀନ୍ ସାନ୍ଭି ନାମକ ଅନ୍ୟ ଏକ ଟ୍ୟାଙ୍କରରେ 46,650 ମେଟ୍ରିକ୍ ଟନ୍ ମାଲ୍ ଭାରତକୁ ଆସିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ନୂତନ ଆୟକର ଆଇନ 2025 ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ସିବିଡିଟିର ଯୁଗ୍ମ ସଚିବ ପୀତାମ୍ବର ଦାସ ଏବଂ ଅର୍ଥନୈତିକ ବିଶ୍ଳେଷକ ଶରଦ କୋହଲି ଆଲୋଚନାରେ ଭାଗ ନେବେ। କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01132717117233144433104481 ଏବଂ 23717106 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। କୋଲକାତା ଇଡେନ୍ ଗାର୍ଡେନ୍ସଠାରେ ଆଜି ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ, ଆସାମ କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର। ବିକଶିତ ଆସାମ ସହ ବିକଶିତ ଭାରତ ଗଠନ ଦିଗରେ ବିଜେପି କାର୍ଯ୍ୟ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଅରୁଣାଚଳ ପ୍ରଦେଶରେ ସାର୍ବଜନୀନ ଠିକା ଆବଣ୍ଟନ ମାମଲାର ପ୍ରାଥମିକ ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବିଜେପିର 47ତମ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରାଷ୍ଟ୍ର ଅଧ୍ୟକ୍ଷ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।